ସୁପ୍ରସିଦ୍ଧ କଥାକାର ମନୋଜ ଦାସଙ୍କ ଗଳ୍ପ ଓଟ। ପ୍ରାୟ 80 ବର୍ଷ ତଳେ ଚାହାଳିରେ ପାଠ୍ୟ କୌଣସି ଆଦର୍ଶ ସାହିତ୍ୟରେ ଶିବକୁମାର ପଢ଼ିଥିଲେ। ଓଟକୁ ମରୁପ୍ରଦେଶର ଜାହାଜ ଆଖ୍ୟା ଦିଆଯାଏ। ବହିରେ ଓଟର ଛବିଟିଏ ମଧ୍ୟ ମୁଦ୍ରିତ ହୋଇଥିଲା। ଶିବକୁମାରଙ୍କୁ ତାହା ମୋହିତ କରିଥିଲା। କେବଳ ଓଟର କୁବ୍ଜଟି ତାଙ୍କର ସହାନୁଭୂତି ଉଦ୍ରେକ କରିବା ଉଚିତ ନା ଭୟ, ଏହି ପ୍ରଶ୍ନ ଉପରେ ସେ ନିଃସନ୍ଦେହ ହୋଇପାରୁନଥିଲେ। ଓଟ ଦେଖିବା ନିମନ୍ତେ ତାଙ୍କ ହୃଦୟରେ ପ୍ରବଳ ବାସନାର ଜାଗରଣ ହୋଇଥିଲା। ସୁଯୋଗ ଶୀଘ୍ର ଆସିଗଲା ମଧ୍ୟ। ଜଣେ ମହିମାବନ୍ତ ସାଧୁ କେଇକ୍ରୋଶା ଦୂରବର୍ତ୍ତୀ ହାଟ ପଡ଼ିଆରେ ଡେରା ପକାଇଲେ। ତାଙ୍କ ସହିତ ରହିଥିଲେ ନିରନ୍ତର ଭଜନ ଗାଇପାରୁଥିବା ଶତାଧିକ ଶିଷ୍ୟ ଏବଂ ଅକୃପଣ ଦୁଗ୍ଧଦାନ କରୁଥିବା 1 ଡଜନ୍ ଗାଈ। ସର୍ବୋପରି କୌଣସି ଅଜ୍ଞାତ କାରଣରୁ ତାଙ୍କ ସହ ଥିଲା ଗୋଟିଏ ହୃଷ୍ଟପୃଷ୍ଟ ଓଟ। କିନ୍ତୁ ପୂର୍ବବର୍ତ୍ତୀ ରବିବାରରେ ବ୍ୟାପକ ସମୟ ଗୋଳିଆ ନଈପାଣିରେ ସନ୍ତରଣ ଓ ଡୁବନରେ ବ୍ୟୟ କରିଥିବା ହେତୁ ଶିବକୁମାର ପୀଡ଼ିତ ଥିଲେ। ଗ୍ରାମର ଅନ୍ୟ ବାଳକମାନେ ସେମାନଙ୍କର ପୋଷାକ ଲୁଗାପଟା ପିନ୍ଧି ଓଟ ଦର୍ଶନ ସକାଶେ ବାହାରିଗଲା ବେଳେ ସେ ଅଶ୍ରୁପାତ କରିଥିଲେ। ପ୍ରତ୍ୟକ୍ଷ ଓଟ ଦର୍ଶନ ଦ୍ୱାରା ନିଜ ନିଜ ସମ୍ମାନ ବୃଦ୍ଧି କରିପାରିଥିବା ହାଟ ପ୍ରତ୍ୟାଗତ ବାଳକମାନେ ଓଟ ସମ୍ବନ୍ଧରେ ନାନା ଜ୍ଞାନଗର୍ଭକ କଥା କହିଥିଲେ। ଜଣେ କହିଥିଲା କି ଓଟ ଏଣ୍ଡୁଅ ଭଳି ନିଜର ରଙ୍ଗ ପରିବର୍ତ୍ତନ କରିପାରେ। ଆଉ ଜଣେ କହିଥିଲା କୁବ୍ଜ ଭିତରେ ଏପରି ଆଶ୍ଚର୍ଯ୍ୟ ଚିଜ ଥାଏ ଯାହା ମହକରେ ଦିଗ ଚହଟୁଥାଏ। ଏସବୁ ଅସତ୍ୟ ବୋଲି ବୁଝିବାକୁ ଶିବକୁମାରଙ୍କୁ ବର୍ଷଟିଏ ଲାଗିଲା। ଅଧ୍ୟୟନ ପାଇଁ ଶିବକୁମାର ସହରକୁ ଆସିବା ମାତ୍ରେ ଓଟ ଦର୍ଶନର ଦ୍ୱିତୀୟ ସୁଯୋଗ ପାଇ ପୁଲକିତ ହୋଇଥିଲେ। କିନ୍ତୁ ସୁଯୋଗଟି ପୁନର୍ବାର ସେ ଅଳ୍ପକେ ହରାଇଲେ। ସହରକୁ ଆସିଥିଲା ଗୋଟିଏ ସର୍କସ୍। ସର୍ବନିମ୍ନ ପରିମାଣ ବସ୍ତ୍ର ପରିହିତା ଜଣେ ରମଣୀଙ୍କ ସହ ମାର୍ଜିତ ଓଟଟିଏ ନୃତ୍ୟ କରିବା ଭଳି କୌଣସି ପ୍ରତିଶ୍ରୁତି ବହନ କରୁଥିଲା ରଙ୍ଗୀନ ବିଜ୍ଞାପନ। ମଧୁର ସୂର୍ଯ୍ୟାସ୍ତରେ ଶିବକୁମାର ବାହାରୁଥିଲେ ସର୍କସ୍ ଉଦ୍ଦେଶ୍ୟରେ। ହଠାତ୍ ଶିକାରୀ କବଳରୁ ପଳାତକ ବାରହାଭଳି ଗତିରେ ଜଣେ ଭଦ୍ରଲୋକ ତାଙ୍କ ବସା ଭିତରକୁ ପଶି ଆସିଲେ ଓ ତାଙ୍କ ଖଟିଆ ଉପରେ ବସିପଡ଼ି ତାଙ୍କରି ଗାମୁଛା ଯୋଗେ ନିଜ କପାଳରୁ ପ୍ରଚୁର ଝାଳ ପୋଛିଥିଲେ। ଶିବକୁମାର ସଦ୍ୟ ମଫସଲରୁ ଆସିଥାନ୍ତି। ସହରର ବହୁ ରୀତିନୀତି ଜାଣିବାକୁ ବାକି ଅଛି ବୋଲି ନିଜକୁ କହି ସେ ଆଗନ୍ତୁକଙ୍କ ଆଡ଼କୁ ଜୁଳୁଜୁଳୁ ହୋଇ ଅନାଇ ରହିଲେ। ସେମାନେ ପଚାରିଲେ ତମେ କହିବ ତମେ କାହାକୁ ଦେଖିନାହଁ? ଯଦି ସେମାନେ ଘରେ ପଶି ମୋତେ ଦେଖିବେ କହିବ ମୁଁ ମଉସା ଶ୍ୱାସରୋଗୀ ଚିକିତ୍ସା ପାଇଁ ଗାଁରୁ ଆସିଛି, ଆଗନ୍ତୁକ ଅଯାଚିତ ପରାମର୍ଶ ଦେଲେ। ମଉସା ଶ୍ୱାସରୋଗୀ? ଶିବକୁମାର ଥତମତ ହୋଇ ପଚାରିଲେ କ'ଣ ହେଲା? ମଉସାଙ୍କୁ ଶ୍ୱାସରୋଗ ହେବା ମନା? ଆଗନ୍ତୁକ ଲମ୍ବ ଶୋଇପଡ଼ି ଓଲଟା ପଚାରିଲେ। 3 ମିନିଟ୍ ନ ଯାଉଣୁ ଦୁଇଜଣ ଗଳତଘର୍ମ ପୋଲିସ କର୍ମଚାରୀ ପହଞ୍ଚି ଶିବକୁମାରଙ୍କୁ ତାଙ୍କ ବସାରେ କେହି ଆଶ୍ରୟ ନେଇଛନ୍ତି ବୋଲି ପଚାରିଲେ। ହଁ, ଶିବକୁମାର କହିଲେ, ଆଗନ୍ତୁକଙ୍କୁ ଧରାଇ ପକାଇଦେବା ଠିକ୍ ହେବ ବୋଲି ସେ ଯାଏଁ ମନେ କରୁଥିଲେ। କିନ୍ତୁ ସେ ବିସ୍ମୟଭରେ ଶୁଣିଲେ ନିଜ କଣ୍ଠସ୍ୱର, ମଉସା ଶ୍ୱାସରୋଗୀ। ପୋଲିସ ଚାଲିଯିବା ମାତ୍ରେ ଆଗନ୍ତୁକ କୁଦି ପଡ଼ି ଠିଆ ହେଲେ। ତାଙ୍କ ମୁହଁରେ ଝଟକୁଥିଲା ଆବିଷ୍କାରର ଦୀପ୍ତି। ତମେ ବେଶ ଚତୁର, ପ୍ରଥମରୁ କେହି ନାଇଁ ବୋଲି କହିଥିଲେ ସେମାନେ ମୋତେ ଦେଖି ସନ୍ଦେହ କରିଥାନ୍ତେ। ବେଶ ବେଶ, ପୁରସ୍କାର ତୁମର ପ୍ରାପ୍ୟ, ଚାଲ। ଆଗନ୍ତୁକ ପିଠି ଥାପୁଡ଼ାଇ ଦେଇ କହିଲେ, ପୁରସ୍କାର ଲୋଡ଼ା ନାହିଁ, ମୁଁ ସର୍କସ୍ ଯାଉଛି। ଶିବକୁମାର ବ୍ୟସ୍ତ ହୋଇ କହିଲେ। ଆଗନ୍ତୁକ ହସିଲେ। ହସ ସେତେ ପ୍ରଭାବଶାଳୀ ତଥା ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପାରେ ଶିବକୁମାର ସେ ଯାଏଁ ସେ କଥା ଜାଣିନଥିଲେ। ସେ ହସରେ ପ୍ରଥମେ ତାଙ୍କୁ ଲାଜ ଲାଗିଲା, କ୍ରମେ ଲାଜର ସ୍ଥାନ ନେଲା ଏକ ନୂତନ ଉପଲବ୍ଧି। ପରାଧୀନ ଭାରତର ଜଣେ ଯୁବକ ପକ୍ଷରେ ସର୍କସ୍ ଦେଖିବାଠୁ ବଳି ଅଧିକ ଗୁରୁତ୍ୱପୂର୍ଣ୍ଣ କାମ ରହିଛି। ଅନତି ବିଳମ୍ବେ ତାଙ୍କ ଛୋଟ ବସାଘର ବିପ୍ଳବୀମାନଙ୍କର ଗୋପନ କେନ୍ଦ୍ରରେ ପରିଣତ ହେଲା। ଶିବକୁମାରଙ୍କ ହୃଦୟରେ ଆସିଲା ସାର୍ଥକତା ବୋଧ। ଯଥା ସମୟରେ ପୋଲିସ ତାଙ୍କ ଘର ଅବରୋଧ କଲା ଓ ତାଙ୍କୁ ସାମୟିକ ଭାବରେ ବନ୍ଦୀ କଲା। କିନ୍ତୁ ବିପ୍ଳବୀମାନଙ୍କର କର୍ମପଦ୍ଧତି ଥିଲା ଚାତୁର୍ଯ୍ୟପୂର୍ଣ୍ଣ। ସେମାନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପ୍ରମାଣିତ ହୋଇପାରିଲା ନାହିଁ। ମୁକ୍ତି ପାଇ ଶିବକୁମାର 2 ଗୁଣ ଉତ୍ସାହରେ କାମରେ ଲାଗିଗଲେ। କୁସ୍ତିଘର ଓ ଅବସର ବିନୋଦନ କେନ୍ଦ୍ର ନାମରେ ସେ ଅଞ୍ଚଳ ବ୍ୟାପୀ ସଂଗଠିତ କଲେ ବିପ୍ଳବ କେନ୍ଦ୍ର। ପ୍ରଚାର କଲେ ଏହି ବାର୍ତ୍ତା, ସ୍ୱାଧୀନତା ପାଇଁ ଲୋଡ଼ା ଦେଶବ୍ୟାପୀ ସଶସ୍ତ୍ର ବିପ୍ଳବ। ପୁତ୍ରର କାର୍ଯ୍ୟକଳାପରେ ଆତଙ୍କିତ ପିତାମାତା ତୁରନ୍ତ ତାଙ୍କ ବିବାହର ବ୍ୟବସ୍ଥା କଲେ, କିନ୍ତୁ ବିବାହ ତଥା ଏକ ପୁତ୍ର ସନ୍ତାନର ଜନ୍ମ ସତ୍ତ୍ୱେ ଶିବକୁମାର ତାଙ୍କ କାର୍ଯ୍ୟକ୍ରମ ରଖିଲେ ଅବ୍ୟାହତ। ଅବଶେଷରେ ଏକ ମଧ୍ୟରାତ୍ରରେ ସେ ଧୃତ ହେଲେ। ଏଥର କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ ସୈନ୍ୟବାହିନୀର ଏକ କ୍ଷୁଦ୍ର ଅଂଶ ସହ ତାଙ୍କ ଦଳର ମନ୍ତ୍ରଣା ପ୍ରମାଣିତ ହୋଇଗଲା। ସେ ହେଲେ ଦ୍ୱୀପାନ୍ତରିତ। ଆଣ୍ଡାମାନର ନିର୍ଯାତନା ଓ ନିରାଶା ଭିତରେ ହିଁ ତାଙ୍କର ସ୍ମୃତିକୁ ପ୍ରତ୍ୟାବର୍ତ୍ତନ କରିଥିଲା ଓଟ। ଯେଉଁଦିନ ସେ ଅନ୍ୟ ଜଣେ କାରାବାସୀଙ୍କଠାରୁ ଶୁଣିଲେ ଯେ ଓଟ ଉପରେ ଯେତେ ନିର୍ମମ ବୋଝ ଚାପିଲେ ବି ସେ ବିଚରା କେବଳ ଦୀର୍ଘ ନିଶ୍ୱାସ ଓ ଅଶ୍ରୁମୋଚନ ବ୍ୟତୀତ ଅନ୍ୟ କୌଣସି ପ୍ରକାର ପ୍ରତିବାଦ ଜଣାଏ ନାହିଁ, ସେଦିନ ସେ ନିଜେ ହିଁ କାନ୍ଦ କାନ୍ଦ ହୋଇଥିଲେ। ଆଣ୍ଡାମାନରୁ ନିଷ୍କୃତି ମିଳିଲା ବହୁ ବର୍ଷ ପରେ। ସେତେବେଳେ ସେ ଦିଶୁଥିଲେ ଆପଣାର ପ୍ରେତ ଭଳି। କାରାଗାର ଭିତରେ ଖାଦ୍ୟାଭାବ, ଅସ୍ୱାସ୍ଥ୍ୟକର ପରିବେଶ ଓ ଶାସନ ତାଙ୍କୁ ପ୍ରାୟ ପଙ୍ଗୁ କରି ଛାଡ଼ି ଦେଇଥିଲା। ବିପ୍ଳବର ଭବିଷ୍ୟତ ସମ୍ପର୍କରେ ସେ ଆଶାହତ ହୋଇଥିଲେ। ପିତାମାତା ତଥା ପତ୍ନୀ ଯାହାଙ୍କୁ ସେ ଜାଣିବାର ସୁଯୋଗ ପାଇଥିଲେ ସାମାନ୍ୟ, ସେତେବେଳକୁ ପରଲୋକକୁ ପ୍ରସ୍ଥାନ କରିସାରିଥିଲେ। ଦେଶର ଏକ ନୂତନ ଧରଣର ସ୍ୱାଧୀନତା ସଂଗ୍ରାମୀ ସମ୍ପ୍ରଦାୟର ଅଭ୍ୟୁଦୟ ହୋଇଥିଲା। ଶିବକୁମାର ସେମାନଙ୍କୁ ବୁଝିପାରୁନଥିଲେ। ଯେଉଁ ଗୋଟିଏ ମାତ୍ର ବିଷୟ ତାଙ୍କୁ ଆପ୍ୟାୟିତ କରିଥିଲା ତାହା ହେଲା ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଏକମାତ୍ର ସନ୍ତାନର ଯୋଗଦାନ। ତେବେ ସେ ଆପ୍ୟାୟନ ବୋଧ ଖୁବ୍ ଗଭୀର ହୋଇପାରିଲା ନାହିଁ, କାରଣ ସଂଗ୍ରାମ ପ୍ରତି ପୁତ୍ରର ଦୃଷ୍ଟିକୋଣକୁ ସେ ପସନ୍ଦ କରିପାରୁନଥିଲେ। ଶତ୍ରୁକୁ ଆମେ ଅହିଂସା ଓ ପ୍ରେମ ଦ୍ୱାରା ସାମ୍ନା କରିବା, ପୁତ୍ର ମୃଦୁହସି ଜଣାଇଥିଲେ। ପୁତ୍ରର ସାବଲୀଳ ଅଭିବ୍ୟକ୍ତି ଓ ସଫେଦ ପୋଷାକରେ ସେ ମୁଗ୍ଧ ହୋଇଥିଲେ, କିନ୍ତୁ ଯୁକ୍ତି ତାଙ୍କର ହୃଦ୍ବୋଧ ହେଲା ନାହିଁ। ଦେଖ ବାବୁ, ମୋର ଭୟ ହୁଏ ପରାକ୍ରମକୁ ପରାକ୍ରମ ଦ୍ୱାରା ଜବତ କରିବାକୁ ଯେଉଁମାନେ ପ୍ରସ୍ତୁତ ନୁହନ୍ତି ସେହିମାନଙ୍କୁ ଏ ନୀତି ସୁହାଇବ। ଅଗଣନ ଭୟାଳୁ ଲୋକେ ଦେଶପ୍ରେମୀ ବୋଲାଇବାର ସୁଯୋଗ ପାଇବେ। ଦେଶ ପାଇଁ ତାହା ହେବ ଦୁର୍ଯୋଗ। ଯେଉଁ ଗୌରବ ବୀରର ପ୍ରାପ୍ୟ, ସଚ୍ଚା ତ୍ୟାଗ ଦ୍ୱାରା ଭାରତମାତା ତୁଷ୍ଟ ହୁଅନ୍ତେ ସିନା, ଏପରି ନକଲି ଅର୍ଘ୍ୟରେ ସେ ତୁଷ୍ଟ ହେବେ କି? ଶିବକୁମାର କହିଥିଲେ। କିନ୍ତୁ ସମୟର ଧାରା ବଦଳି ଯାଇଥିଲା। ଏ ମତ ଗ୍ରହଣ କରିବା ତ ଦୂରର କଥା, ହୃଦୟଙ୍ଗମ କଲା ଭଳି ଲୋକ ଶିବକୁମାରଙ୍କ ଆଖିରେ ପଡ଼ୁନଥିଲେ। ଶିବକୁମାର ବାରମ୍ବାର ଦେଶ ଭ୍ରମଣରେ ବାହାରିବାର ଯୋଜନା କରୁଥିଲେ। ଇତସ୍ତତଃ ତାଙ୍କ ଆଦର୍ଶରେ ଆସ୍ଥାବାନ ଦେଶପ୍ରେମୀ କେତେଜଣ ତିଷ୍ଠି ରହିଛନ୍ତି, ତାର ସନ୍ଧାନ ନେବା ତଥା କାଳକ୍ଷେପଣ କରିବା ଥିଲା ଏ ଯୋଜନାର ଉଦ୍ଦେଶ୍ୟ। ଆଉ ଗୋଟିଏ ଅଭିଳାଷ ଯାହା ନିଜ ପାଖରେ ବି ଅର୍ଦ୍ଧ ଗୋପନ ଥିଲା, ତାହା ହେଲା ରାଜସ୍ଥାନ ଅଞ୍ଚଳରେ ହୃଦୟ ପୁରାଇ ଓଟ ଦର୍ଶନ। କିନ୍ତୁ ଦୈହିକ ଅବସ୍ଥା ଯୋଜନାକୁ କାର୍ଯ୍ୟକାରୀ କରାଇଦେଲା ନାହିଁ। ଏଣେ ପୁତ୍ରଟି କ୍ଷିପ୍ରଗତିରେ ବିଖ୍ୟାତ ହୋଇ ଉଠୁଥିଲେ। ବିଶିଷ୍ଟ ଲୋକ କହୁଥିଲେ ପୁତ୍ର ଭାଗ୍ୟ ଯୋଗୁଁ ସେ ଗର୍ବ କରିବା ଉଚିତ। ଶିବକୁମାର କର୍ତ୍ତବ୍ୟ ଦୃଷ୍ଟିରୁ ଗର୍ବବୋଧ କରିବାକୁ ଚେଷ୍ଟା ବି କରିଥିଲେ। କିନ୍ତୁ ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଆୟୋଜିତ ଗୋଟିଏ ବିରାଟ ଜନସଭାରେ ସେ ନିଜର ଭାବ ବିସ୍ଫୋରଣକୁ ରୋକିପାରିଲେ ନାହିଁ। ସେ କହିଲେ, ଅହିଂସାର ଦ୍ୱାହି ଦେଇ ଦେଶବ୍ୟାପୀ ଯେଉଁ ଭୀରୁତା ଓ ଛଳନାର ପୃଷ୍ଠପୋଷକତା କରାହେଲା, ତାହାରି ପରିଣାମ ହେଲା ଭାରତ ବିଭାଜନ ତଥା ସାମ୍ପ୍ରଦାୟିକ ରକ୍ତପାତ। ଅହିଂସା ଆଚରଣ କରିବା ପାଇଁ ଲୋଡ଼ା ଯେଉଁ ଆଧ୍ୟାତ୍ମିକ ସାଧନା, ତାର କାଣିଚାଏ ବି ନଥାଇ ତୁମେମାନେ ଅହିଂସାର ଢୋଲ ବାଡ଼େଇ ଲାଗିଲ। ତୁମର ଆତ୍ମଘାତୀ ପ୍ରତାରଣା ଓ ଅଭିନୟ ଦେଖି ହିଂସାର ଶୈତାନ ଯେଉଁ ଅଟ୍ଟହାସ୍ୟ କରୁଥିଲା, ନିଜ ଢୋଲର ଆବାଜରେ ତୁମେ ସେ ଶବ୍ଦ ଶୁଣିପାରୁନଥିଲ। ଅସଲ ସମୟରେ ଶୈତାନ ତୁମକୁ ଇତିହାସରେ ହାସ୍ୟାସ୍ପଦ ବନାଇ ଛାଡ଼ିଲା, ସେ ଘୋଷଣା କଲେ। ସଭାମଞ୍ଚରେ ସମାସୀନ ପୁତ୍ରଙ୍କ ସମେତ ଭାବି ମନ୍ତ୍ରୀବର୍ଗ ବଡ଼ ଅସ୍ୱସ୍ତି ଅନୁଭବ କଲେ। ଶିବକୁମାରଙ୍କୁ ତେଣିକି ଆଉ ସଭା ସମିତିକୁ ଡକା ହେଲା ନାହିଁ। ପୁତ୍ର ହେଲେ ଉପମନ୍ତ୍ରୀ, ଯଥା ସମୟରେ ମନ୍ତ୍ରୀ। ରବର ଫେଣର ସେଜ, ଗରମ ପାଣି ବ୍ୟବସ୍ଥା ମଣ୍ଡିତ ସ୍ନାନାଗାର ଓ ରେଡ଼ିଓ ସମ୍ବଳିତ ଗୋଟିଏ ମନୋରମ କୋଠରୀରେ ସ୍ଥାନ ପାଇଲେ ଶିବକୁମାର। କୋଠରୀ ବାହାରେ ସେ ହେଲେ ବିସ୍ମୃତ। ମଧ୍ୟ ତାଙ୍କର ଭ୍ରମ ହେଉଥାଏ ଯେ ସେ ଯେପରି ଆଣ୍ଡାମାନର ନିର୍ବାସନ ଭିତରେ ହିଁ ରହିଛନ୍ତି। ଅବଶ୍ୟ ସେ ଭ୍ରମ ଅଯୌକ୍ତିକ ବୋଲି ସେ ବୁଝୁଥାନ୍ତି। ହଠାତ୍ ଦିନେ କୋଳାହଳ ସହକାରେ ସମସ୍ତେ ତାଙ୍କୁ ମନେ ପକାଇଲେ। ତାଙ୍କୁ ନିଆଗଲା ଗୋଟିଏ ସୁସଜ୍ଜିତ ମଣ୍ଡପ ଉପରକୁ। ସେ ହେଲେ ପୁଷ୍ପ ଓ କର୍ପୂର ମାଲ୍ୟଭୂଷିତ। କରତାଳି ଧ୍ୱନି ମଧ୍ୟରେ ତାଙ୍କୁ ଗୋଟିଏ ତାମ୍ରଫଳକ ଭେଟି ଦିଆଗଲା। ସେ ଆନନ୍ଦ ମୁଖର ଅବସରରେ ସାମାନ୍ୟ ନିରାନନ୍ଦମୟ ବ୍ୟାପାରଟିଏ ପଦାକୁ ଆସିଲା। ଶିବକୁମାର ମାନସିକ ଭାରସାମ୍ୟ ହରାଉଥିଲେ। ଏହା ଆବିଷ୍କାର କଲେ ପୁତ୍ରଙ୍କର ବିଚକ୍ଷଣ ତଥା ଚିକ୍କଣ ସେକ୍ରେଟାରୀ, ଯିଏକି ସର୍ବଦା ବୃଦ୍ଧଙ୍କ ପଶ୍ଚାତରେ ଦଣ୍ଡାୟମାନ ରହି ତାଙ୍କୁ ସହାୟତା କରୁଥିଲେ। ଫଳକ ଗ୍ରହଣ କରି ବୃଦ୍ଧ ଗୁଣୁଗୁଣୁ ସ୍ୱରରେ ସେ କହିବାର ଶୁଣିଲେ, ଏଇଟା କ'ଣ? ମୁଁ ଭାବୁଥିଲି ଏମାନେ ମୋତେ ଓଟ ଦେଖାଇବେ। ଏ ଘଟଣା ଶୁଣି ମନ୍ତ୍ରୀ ଦୀର୍ଘଶ୍ୱାସ ଛାଡ଼ି ମନ୍ତବ୍ୟ ଦେଇଥିଲେ, ବାସ୍ତବିକ ବାପା ଯେପରି ମୋର ତତ୍ତ୍ୱ ନେବାର ସମୟ ପାଇନଥିଲେ, ମୁଁ ବି ସେମିତି ତାଙ୍କର ତତ୍ତ୍ୱ ନେବାର ଅବସର ପାଇନାହିଁ। ସାର୍, ଦେଶ ପାଇଁ ନିଜର ଜୀବନ ଉତ୍ସର୍ଗ ହିଁ ଉଭୟଙ୍କର ଏ ତ୍ରୁଟିର କାରଣ, କହିଥିଲେ ସେକ୍ରେଟାରୀ। ଶିବକୁମାର ପୁଣି ବିସ୍ମୃତ ହେଲେ। ଅଧିକାଂଶ ସମୟ ସେ ଢୁଳାଇବାରେ ଓ ନାତିଠାରୁ ପରି କାହାଣୀ ଶୁଣିବାରେ ବ୍ୟୟ କରୁଥିଲେ। ନାତିର ସୌଜନ୍ୟରୁ ସେ ଦେଖିବାକୁ ପାଉଥିଲେ ଓଟର ନାନାବିଧ ଧଳା କଳା ତଥା ରଙ୍ଗୀନ ଚିତ୍ର। ମନ୍ତ୍ରୀଙ୍କ ବାଙ୍ଗଲୋ ଆଗରେ ଚାଲିଥିଲା ସତ୍ୟାଗ୍ରହ। ସତ୍ୟାଗ୍ରହୀମାନେ କେତୋଟି ଦଳରେ ବିଭକ୍ତ ହୋଇଥିଲେ ଓ ପ୍ରତି ଦଳ ଏକାଧିକ୍ରମେ ଓଳିଏ କାଳ ଉପବାସ କରୁଥିଲେ। ସେହି ନିଦାରଣ ସମୟ ତକ ସେମାନେ କେବଳ ମାତ୍ର ତାସ୍ ଖେଳରେ ବ୍ୟୟ କରୁଥିଲେ। ମଧ୍ୟ ମଧ୍ୟ ସେମାନେ ନିଜ ସଂଘର ଗୌରବ ଏବଂ କର୍ତ୍ତୃପକ୍ଷଙ୍କର ମୃତ୍ୟୁ କାମନା କରି ସ୍ଲୋଗାନ ଦେଉଥିଲେ। ଅପରାହ୍ନରେ ଶିବକୁମାର ବାଲକୋନି ଉପରକୁ ବାହାରି ଆସିଥାନ୍ତି। ପୁତ୍ରଙ୍କୁ ସେ ପଚାରିଲେ, ଏମାନେ କ'ଣ ଚାହାନ୍ତି? ଅଧିକ ଦରମା ଦେଇଦେଉନ ବାପା। ଏମାନଙ୍କ ମଧ୍ୟରୁ କେହି 2225ରୁ କମ୍ ପାଆନ୍ତି ନାହିଁ, ତେବେ ଚାହୁଁଛନ୍ତି କାହିଁକି? ପିତାଙ୍କ ଏ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କାଶିଲେ, ମୁଁ ଯାଉଛି, ସେମାନଙ୍କୁ ପଚାରିବି ଓ ବୁଝାଇବି। ବୃଦ୍ଧ ହଠାତ୍ ନିଜ ଅନ୍ତରଙ୍ଗ ବାଡ଼ିଖଣ୍ଡିକୁ ଶକ୍ତ ଭାବରେ ଧରି ବାଟ ଖୋଜି ହେଲେ, ବାପା ଶୁଣ, ବାପା ତୁମେ ଏ ନେଇ ମୁଣ୍ଡ ଖେଳାଇବା ଦରକାର ନାହିଁ, ଏସବୁ କଥା ତୁମେ ଆମ ଉପରେ ଛାଡ଼ିଦିଅ। ତମ ଉପରେ? ବୃଦ୍ଧ ଧମକ ଦେଲେ। ତମ ଉପରେ? ସେ ପ୍ରଶ୍ନଟିର ପୁନରାବୃତ୍ତି କରିବା ପରେ କ୍ରୋଧର ଆଧିକ୍ୟ ହେତୁ ଆଉ କିଛି କହିପାରିଲେ ନାହିଁ। ଶିବକୁମାର ପାହାଚ ପାଖରେ ପହଞ୍ଚିଲେ। ଜଣେ ଅର୍ଦ୍ଦଳୀ ଦୌଡ଼ି ଆସୁଥିଲା ତାଙ୍କୁ ସହାୟତା କରିବା ପାଇଁ, କିନ୍ତୁ ଇସାରା ଯୋଗେ ମନ୍ତ୍ରୀ ତାକୁ ନିରସ୍ତ କଲେ। ତଳ ମହଲାକୁ ଅବତରଣ କରିବାକୁ ଶିବକୁମାରଙ୍କୁ ଲାଗିଲା 5 ମିନିଟ୍। ହଠାତ୍ ଦୌଡ଼ି ଦୌଡ଼ି ଆସି ନାତି ତାଙ୍କର ହାତ ଧରି ପକାଇଲା। ଜେଜେ, ଓଟ ଦେଖିବ, ଅନେକ ଗୁଡ଼ାଏ ଓଟ ଆସିଛନ୍ତି, ନଈ ସେପାରି ପଡ଼ିଆରେ ଜମା ହୋଇଛନ୍ତି, ଯିବା? ନାତି ଚାପା କଣ୍ଠରେ ପଚାରିଲା। ଓଟ? ଅନେକ ଓଟ, ନିଶ୍ଚୟ ଯିବା, କିନ୍ତୁ ଡେରି ହେଲେ ଓଟମାନେ ଚାଲିଯିବେ ଜେଜେ, ନାତି ବୃଦ୍ଧଙ୍କ ବାଡ଼ି ଧରି ଟାଣିଲା। ପଛପଟ ଦରଜା ଦେଇ ଦୁହେଁ ନିଷ୍କ୍ରାନ୍ତ ହେଲେ। କାର ଓ ସୋଫାର ପ୍ରସ୍ତୁତ ଥିଲେ। ନଈକୂଳରେ ପହଞ୍ଚିବାକୁ ଲାଗିଲା ଅଧଘଣ୍ଟାଏ। ସେତିକି ସମୟ ଭିତରେ ଶିବକୁମାର ବାରମ୍ବାର ଆହା ଆହା ବୋଲି ଉଚ୍ଚାରଣ କରୁଥିଲେ। ଦୀର୍ଘଦିନର କୌଣସି ଆଶା ମେଣ୍ଟିବାର ସମ୍ଭାବନା ଦେଖିଲେ ସେହି ସଂକ୍ଷିପ୍ତ ଅଭିବ୍ୟକ୍ତି ଦେବା ଥିଲା ତାଙ୍କର ଅଭ୍ୟାସ। ଅଦୂର ପର୍ବତ ଶ୍ରେଣୀ ଉପରେ ଅବତରଣ କରୁଥିଲା ଶୀତଳ ସନ୍ଧ୍ୟା। ହେଇଟି ଓଟମାନେ? ପୋଲ ପାଖରେ କାର୍ରୁ ଅବତରଣ କରି ନାତି ଦିଗ୍ବଳୟ ଆଡ଼େ ଅଙ୍ଗୁଳି ଦେଖାଇ କହିଲା, କାହାନ୍ତି କାହାନ୍ତି? ଶିବକୁମାର ଏଣେତେଣେ ଦୃଷ୍ଟି ନିକ୍ଷେପ କରି ପଚାରିଲେ, ହେଇ ପରା ଚାଲିଯାଉଛନ୍ତି, ତମ ଆଖିର ଅବସ୍ଥା ଯାହା ସେଥିରେ ତମେ କ'ଣ ସେମାନଙ୍କୁ ଭଲ କରି ଦେଖିପାରନ୍ତ? ନାତି ଚେତାଇ ଦେଲା, ଆଚ୍ଛା 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 ଆଚ୍ଛା, ମୁଁ ଦେଖିପାରୁଛି ଯେ, ତେବେ? ଶିବକୁମାର ଧୂଆଳିଆ ଦୂରାନ୍ତକୁ ତୀବ୍ର ଭାବରେ ନିରୀକ୍ଷଣ କରୁଥିଲେ। ହେଲା, ଏଥର ଚାଲ, ଆଉ କୁଆଡ଼େ ବୁଲିବା, ପାର୍କ ଆଡ଼େ ଯିବା? ନାତି କହିଲା, ଆଉ କୁଆଡ଼େ କ୍ୟାଁ? ଓଟ ଭଲ ଭାବରେ ନ ଦେଖି ମୁଁ ଚାଲିଯିବି କେଉଁ ଦୁଃଖରେ ଯେ? ସେମାନେ କେଡ଼େ ଭଲ! ନାଇଁ ମ ଜେଜେ, ଚାଲ ପଳାଇବା। ନାତି ଜିଗର ଲଗାଇଲା, କିନ୍ତୁ ଶିବକୁମାର ଟଳିଲେ ନାହିଁ। ନାତି ବାରମ୍ବାର ତାଙ୍କର ବାଡ଼ି, ତାଙ୍କ ହାତ ଓ ପଞ୍ଜାବୀ ଟାଣିବା ସତ୍ତ୍ୱେ ସେ ବ୍ୟାକୁଳ ଭାବରେ ଦୂର ଦୂରାନ୍ତରକୁ ଦୃଷ୍ଟିପାତ କରୁଛନ୍ତି ଆଉ ଚଷମାକୁ ଥରକୁ ଥର ସଫା କରୁଛନ୍ତି। କ୍ରମେ ତାଙ୍କର ବ୍ୟାକୁଳତା ହେଲା ଗାମ୍ଭୀର୍ଯ୍ୟରେ ପରିଣତ। ସେ ନାତି ଉପରେ ଦୃଷ୍ଟି ନିବଦ୍ଧ କଲେ, କାହିଁ ଓଟ? ସେ ପଚାରିଲେ। ନାତି କିଛି କହିବା ପୂର୍ବରୁ ସେ ପ୍ରଚଣ୍ଡ କଣ୍ଠରେ କହିଲେ, ଉତ୍ତରରେ ମିଥ୍ୟାବାଦୀ! ଜେଜେଙ୍କର ସେଭଳି କଣ୍ଠସ୍ୱର ନାତି କେବେ ଶୁଣିନଥିଲା। ସେ ବିକଳ ଦେଖାଗଲା। ବାପା ତମକୁ ଓଟ ଦେଖାଇବା ନାଁରେ ଘରୁ ବାହାର କରି ଆଣିବାକୁ କହିଲେ, ମୋତେ ସେଥିପାଇଁ ଏଇଟା ଦେଲେ। ନାତି ପକେଟରୁ ଚକୋଲେଟ୍ କାଢ଼ି ଦେଖେଇଲା। ଶିବକୁମାର ବସି ପଡ଼ିଲେ ଓ ଜୋରରେ ପାଟି କଲେ, କ'ଣ ହେଲା? ମୋତେ ବା ସେମାନେ ଫଳକ ଧରି ଠକିଦେଲେ, ମୁଁ ଅତୀତ, କିନ୍ତୁ ତୁ ସାମାନ୍ୟ ଚକୋଲେଟ୍ରେ ତୁ ଠକି ହେଲୁ? ହତଭାଗା, ନାତି କାନ୍ଦିଲା। ଶିବକୁମାର ତାକୁ କୋଳକୁ ନେଲେ, ତୁ କାନ୍ଦିବା ଦରକାର, ସେ ଏତକ କହିଲେ। ଅନ୍ଧକାର ପ୍ରତି ପରୱାନା କରି ଦୁହେଁ ବସିଥିଲେ ଦୀର୍ଘ ସମୟ।